ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଜୁହାର। ପହଲା ମୁଖିଆ ଖବର। ଶ୍ରୀକ୍ଷେତ୍ର ପୁରୀନ ଜନ୍ମବେଦୀନୁ ରତ୍ନବେଦୀକେ ଫିରବାର୍ ଲାଗି ଆଜ୍ଞାମାଳ ବିଜେ ଉତ୍ରୁ ଦକ୍ଷିଣ ମୋଡ଼ ନେଉଛନ୍ ତିନି ରଥ। ରଥଯାତ୍ରା ଦଲାଚକଟା ଘଟଣାର ତଦନ୍ତ ଲାଗି ଆଉ ଗୋଟିଏ ଚାରିଛନିଆ କମିଟି ଗଠନ କଲେ ରାଜ୍ୟ ସରକାର। ରାଜ୍ୟର 5 ଲକ୍ଷ ଚିଟ୍ଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଆଇବା 4 ମାସ ଭିତରେ ଟଙ୍କା ଫେରାବାର୍କେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ଆଉ ଲଘୁଚାପର ବଲେ ରାଜ୍ୟର ବଡ଼ଭାଗି ଜାଗାନ ଲାଗି ରହିଛି ଝଗେ। ଜନ୍ମବେଦୀ ଶ୍ରୀଗୁଣ୍ଡିଚା ମନ୍ଦିରନ ମହାପୁରୁମାନଙ୍କର ସରି ସରି ଆସୁଛେ ମାନବୀୟ ଲୀଳା। ଆଇବା 5 ତାରିଖ ହେବାର୍କେ ଥିବା ବାହୁଡ଼ା ଯାତ୍ରା ଲାଗି ତୟାରୀ ମୂଲ ହୋଇଯାଇଛି। ପରମ୍ପରା ଅନୁସାରେ ହେରା ପଞ୍ଚମୀର ଆର ଦିନ ଆଜି ତିନି ରଥକେ ଦକ୍ଷିଣ ମୋଡ଼ କରାଯାଉଛି। ମା' ମହାଲକ୍ଷ୍ମୀଙ୍କର ଅଭିମାନ ରକ୍ଷା କରିକି ଆଜି ସକାଳ ଧୂପ ସରିଲା ଉତ୍ରୁ ମହାପ୍ରଭୁ ଶ୍ରୀଜଗନ୍ନାଥ ରଥମାନଙ୍କୁ ଦକ୍ଷିଣ ମୋଡ଼ କରବାର୍ ଲାଗି ଆଜ୍ଞାମାଳ ଆସିଥିଲା। ଶ୍ରୀଗୁଣ୍ଡିଚା ମନ୍ଦିରନ ଆଜି ସବୁ ନୀତିକାନ୍ତି ସହିତ ସକାଳ ଧୂପ ସରିଲା ଉତ୍ରୁ ଘଣ୍ଟ ଘଣ୍ଟା କାହାଳୀ ଛତ୍ରୀ ପଟୁଆର୍ଥୀ ତିନି ବାଡ଼ନୁ ତିନିଝନ୍ ପୂଜା ପଣ୍ଡା ସାମନ୍ତ ଆଜ୍ଞାମାଳ ଧରିକିରି ତିନି ରଥକେ ବିଜେ କରିଥିଲେ। ପହଲା ରଥର ବ୍ରେକ୍ ଆର୍ ଦୌଡ଼ି ସଂଯୋଗ କରାଯାଇକରି ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥକେ ଦକ୍ଷିଣ ମୋଡ଼ କରାଯାଇଥିଲା। ତାର ଉତ୍ରୁ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥକେ ଦକ୍ଷିଣ ମୋଡ଼ କରାଯାଇଛି। ଶ୍ରୀଜଗନ୍ନାଥଙ୍କ ନନ୍ଦୀଘୋଷ ଦକ୍ଷିଣ ମୋଡ଼ କରାଯିବା ନୀତି ଇହାଦେ ଚାଲିଛି। ରଥର ଦକ୍ଷିଣ ମୋଡ଼ ସମିଆଥି ରସି ଘିଚିବାର ଲାଗି ଭକ୍ତମାନଙ୍କ ଜବର ଭିଡ଼ ଲାଗି ରହିଛି। ରଥଯାତ୍ରା ଦଳାଚକଟା ଘଟଣାର ତଦନ୍ତ ଲାଗି ରାଜ୍ୟ ସରକାର ଚାରିଛନିଆ କମିଟି ଗଠନ କରିଛନ୍। ଏହି କମିଟି ଚାରିଛନ୍ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀଙ୍କୁ ନେଇକରି ବନାଯାଇଛି। କମିଟି ଘଟଣାର ତଦନ୍ତ କରୁଥିବା ଉନ୍ନୟନ କମିଶନର ଅନୁ ଗର୍ଗଙ୍କୁ ତଦନ୍ତ କାମଥି ସାହାଯ୍ୟ କରିବେ। ସେଆଡ଼େ ଘଟଣାଥି ଜୀବନ ଯାଇଥିବା ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ଇଲାକାର ଜଣେ ମହିଳାଙ୍କର ପରିବାର ଲୋକକୁ 25 ଲକ୍ଷ ଟଙ୍କାର ଆର୍ଥିକ ସାହାଯ୍ୟ ଦିଆଯାଇଛି। ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏହି ସାହାଯ୍ୟ ଟଙ୍କା ଦେଇଛନ୍। ଚିଟ୍ଫଣ୍ଡ ଦୁର୍ନୀତି ନୁକସାନ ସହିଥିବା 5 ଲକ୍ଷ ଜମାକାରୀଙ୍କୁ ଆଇବା 3-4 ମାସ ଭିତରେ ଭର୍ଣ୍ଣା ଟଙ୍କା ଦେବାର୍କେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ସୂଚନା ଅନୁସାରେ ଚିଟ୍ଫଣ୍ଡ ନୁକସାନ ସହିଥିବା ଛୋଟ ଛୋଟ ଜମାକାରୀମାନଙ୍କୁ ଭର୍ଣ୍ଣା ଦେବାର ପ୍ରକ୍ରିୟା ଚାଲିଛି। ଗଲା ବଛରେ ଭିତରେ 1,26,137 ଜଣଙ୍କୁ 47,07,00,000 ଟଙ୍କା ଫେରାଯାଇଛି। ତେଲେଙ୍ଗାନାନ କେମିକାଲ ଫ୍ୟାକ୍ଟ୍ରି ବିସ୍ଫୋରଣ ଘଟଣାଥି 35 ଅଧିକା ଶ୍ରମିକଙ୍କର ଜୀବନ ଯାଇଛି। ମୃତକମାନଙ୍କର ଭିତରେ 4 ଜଣ ଓଡ଼ିଆ ଶ୍ରମିକ ରହିଥିବା ଜଣାପଡ଼ିଛି। ଘଟଣାଥି ଆଉ 4 ଜଣ ଓଡ଼ିଆ ଶ୍ରମିକ ଜବରଜଖମ ହୋଇଥିବାର ବେଲ୍କେ 5 ଜଣ ନିଖୋଜ ଥିବାର ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ତରଫରୁ ସୂଚନା ଦିଆଯାଇଛି। ଶ୍ରମିକମାନଙ୍କର ମୃତଦେହକେ ସେମାନଙ୍କର ଜନ୍ମମାଟିକେ ଫେରାଇ ଅଣାଯାଉଥିବାର ବେଲ୍କେ ନିର୍ଦ୍ଦେଶାଳୟର ଅଧିକାରୀମାନେ ତେଲେଙ୍ଗାନା ଯାଇକରି ଆହତ ଓଡ଼ିଆ ଶ୍ରମିକମାନଙ୍କୁ ଭେଟିଛନ୍। ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ ଆଇସିଏମ୍ଆର୍ ଆଉ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ଏମ୍ସ ତରଫରୁ କରାଯାଇଥିବା ଅଧ୍ୟୟନରୁ କୋଭିଡ୍ 19 ଟିକା ସୁରକ୍ଷିତ ଆଉ ପ୍ରଭାବଶାଳୀ ଆୟ ବୋଲି ଜଣାପଡ଼ିଛି। ଏହି ଟିକାର କିଛି ପାର୍ଶ୍ୱ ପ୍ରତିକ୍ରିୟା ନାହିଁନ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରଣାଳୟ ତରଫରୁ କୁହାଯାଇଛି। 18-45 ବର୍ଷ ବୟସର ଜୁଆନ ବର୍ଗଙ୍କ କ୍ଷେତ୍ରଥି ଦେଖାଦେଉଥିବା ହୃଦ୍ଘାତ ମୃତ୍ୟୁର କାରଣ ବାବଦେ ଜାନବାର୍କେ ଆଇସିଏମ୍ଆର୍ ଆଉ ଏନ୍ସିଡିସି ମିଶିକରି କାମ କରୁଛନ୍। ଏ ଦିଗେ ଇହାଦେ 2 ଗବେଷଣା ଚାଲିଛି। ଗୋଟିଏ ଗବେଷଣା ଆଘର ଆଧାରିତ ତଥ୍ୟ ଉପରେ କରାଯାଉଥିବା ବେଲ୍କେ ଆଉ ଗୋଟିଏ ତତ୍କାଳ ଠୋଲ୍ ହୋଇଥିବା ତଥ୍ୟ ଉପରେ କରାଯାଉଛି। ପହଲା ଅଧ୍ୟୟନର ଫଲାଫଲନୁ କୋଭିଡ୍ 19 ଟିକାକରଣ ଆଉ ବୟସ୍କମାନଙ୍କ ମୃତ୍ୟୁର କେନ୍ସି ସମ୍ପର୍କ ନାହିଁ ଥିବାର ଜଣାପଡ଼ିଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ସମାଜକେ ପରିବର୍ତ୍ତନ କରବାର ମହତ୍ ଉଦ୍ଦେଶ୍ୟ ନେଇକରି କରାଯାଉଥିବା ନୂଆ ସୃଜନ ଦୁର୍ବଳ ଶ୍ରେଣୀ ଲୋକକୁ ବର୍କସ୍ କର୍ସି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍। ଆଭିମୁଖ୍ୟ ସମାବେଶୀ ହେଲେ ପ୍ରଯୁକ୍ତି ବିଦ୍ୟା ଗରିବ ଲୋକଙ୍କ ଜୀବନକେ ବଦଲାସି। ଏ ବିଶ୍ୱାସ ଡିଜିଟାଲ ଇଣ୍ଡିଆକେ ଗୋଟିଏ ଜନ ଆନ୍ଦୋଳନ ବନେଇ ଦେଇଛେ ଆଉ ଆତ୍ମନିର୍ଭର ଭାରତ ନିର୍ମାଣର କେନ୍ଦ୍ରବିନ୍ଦୁ ସାଜିଛେ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍। ଡିଜିଟାଲ ଇଣ୍ଡିଆ 10 ବର୍ଷ ପୂରା କରବାର ସହିତ ଦେଶର ଅର୍ଥନୀତିକେ ସମୃଦ୍ଧ କରିକି ଲୋକଙ୍କ ଜୀବନକେ ବଦଲେଇ ଦେଇଛି। ଏ ବାବଦେ ଗୋଟିଏ ରିପୋର୍ଟ।
ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମକେ 10 ବର୍ଷ ପୁରା ହୋଇଛି। ଏତାର ବିସ୍ତାରକେ ସାର୍ବଜନୀନ କରବାର, ସମନ୍ୱିତ ଡିଜିଟାଲ ଭିତ୍ତିଭୂମି ନିର୍ମାଣ ଆଉ ସମକର ଲାଗି ସୁଯୋଗ ଆନ୍ବାର ଉଦ୍ଦେଶ୍ୟ ଏ ମିଶନ ମୂଲ କରାଯାଇଥିଲା। 2014 ଇଣ୍ଟରନେଟ୍ ସେବା ସୀମିତ ଥିଲା ବେଲ୍କେ ଇହାଦେ 140 କୋଟି ଭାରତୀୟଙ୍କ ଜୀବନେ ଏଟା ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟି ଯାଇଛି। ଶାସନରୁ ଶିକ୍ଷା, କାରବାର ଆଉ ଉତ୍ପାଦନ ତକ ସବୁ କ୍ଷେତ୍ରଟି ଡିଜିଟାଲ ଇଣ୍ଡିଆ କାୟା ବିସ୍ତାର କରିସାରିଛି। ଡିଜିଟାଲ ଇଣ୍ଡିଆ 10 ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ଗୋଟିଏ ବ୍ଲକ୍ ଥି କହିଛନ୍, ଭାରତ ଡିଜିଟାଲ ଶାସନ ବ୍ୟବସ୍ଥାନୁ ବିଶ୍ୱ ଡିଜିଟାଲ ନେତୃତ୍ୱ ଆଡ଼କେ ଗତି କରୁଛି। ପ୍ରଯୁକ୍ତିବିଦ୍ୟା ବ୍ୟବହାର କରବାର କ୍ଷମତା ଉପରେ ଭାରତୀୟଙ୍କର ମାନସିକତା ବଦଲିଛି। ଦେଶେ 42 ଲକ୍ଷ କିଲୋମିଟରନୁ ଅଧିକା ଅପ୍ଟିକାଲ ଫାଇବର କେବୁଲ ବିଛାଯାଇକରି ନିପଟ ମଫସଲ ଇଲାକାକେ ବିଲ୍ ଇଣ୍ଟରନେଟ୍ ସୁବିଧା ପହଞ୍ଚାଯାଇଛି। ଭାରତର ଆଧାର, କୋୱିନ୍, ଡିଜିଲକର, ଫାଷ୍ଟଟେକ୍, ପିଏମ୍ ବାଣୀବାଗୀ ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ଡିଟିଆଇକେ ଆଜ୍ ସାରା ପୂର୍ତ୍ତି ଲୁକେ ଅପ୍ନାବାର୍ଥି ଲାଗିଛନ୍। କୋୱିନ୍ ପ୍ଲାଟଫର୍ମ 220 କୋଟିନୁ ଅଧିକା କ୍ୟୁଆର୍ ଯାଞ୍ଚ ପ୍ରମାଣପତ୍ର ଦେଇକରି ପୃଥିବୀର ସବୁନୁ ବଡ଼ ଟିକାକରଣ ଅଭିଯାନକେ ସକ୍ଷମ କରିଛି। ଡିଜି ଲକର ଜରିଆ 14 କୋଟି ଉପଭୋକ୍ତାଙ୍କୁ ସେବା ଦିଆଯାଉଛି। ଆଉ 775 କୋଟିନୁ ଅଧିକା ଡକ୍ୟୁମେଣ୍ଟ ପରିଚାଳନା କରାଯାଉଛି। ଏତାର ସହିତ 1,08,000ରୁ ଅଧିକା ଷ୍ଟାର୍ଟଅପ୍ ସଙ୍ଗେ ଭାରତ ପୃଥିବୀର ସବୁନୁ ବଡ଼ 3 ଷ୍ଟାର୍ଟଅପ୍ ଇକୋସିଷ୍ଟମ୍ ଭିତରେ ସାମିଲ ହୋଇଛି। ଆଇବା ଦଶନ୍ଧି ଦେଶ ଆହୁରି ବଦଲାବ ଆନ୍ବା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆକାଶବାଣୀ ସମ୍ବଲପୁର ସମ୍ବାଦ ବିଭାଗ ତରଫରୁ ବିସ୍ମିତା ପ୍ରଧାନ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମାଲିଙ୍ଗ ଆଜି ଦିନିକିଆ ଦେବଗଡ଼ ଜିଲ୍ଲା ଗସ୍ତ କରିକିରି ସ୍ୱାସ୍ଥ୍ୟ ବିଭାଗର କାମକାଜର ସମୀକ୍ଷା କରିଛନ୍। ଜିଲ୍ଲାପାଳଙ୍କର ବିକାଶ ଭବନ ସମ୍ମିଳନୀ କକ୍ଷଠାରେ ହୋଇଥିବା ସମୀକ୍ଷା ବୈଠକଟି 2025-26 ଆର୍ଥିକ ବର୍ଷରେ ଜିଲ୍ଲାନ କାର୍ଯ୍ୟକାରୀ ହେଉଥିବା ସ୍ୱାସ୍ଥ୍ୟ ବିଭାଗର ସବୁ ଯୋଜନା ବାବଦେ ଆଲୋଚନା କରିଛନ୍। ସରକାରୀ କାର୍ଯ୍ୟକ୍ରମମାନଙ୍କୁ ଲୋକଙ୍କ ପାଖେ ଠିକ୍ ଭାବେ ପହଞ୍ଚାବାର ସହିତ ଲୋକଙ୍କୁ ଉଚିତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ଲାଗି ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ଜିଲ୍ଲାସ୍ତରୀୟ ଅଧିକାରୀମାନେ ସ୍ୱାସ୍ଥ୍ୟ ଭିଭିଭୂମିର ବିକାଶ ଲାଗି ଦାବି କରିଥିବା ବେଳେ ଖୁବ୍ ଜଲ୍ଦି ସବୁ ପୂରଣ କରାଯିବା ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତିଶ୍ରତି ଦେଇଛନ୍। ଖେଲର ରୋମାଞ୍ଚକ ଦୁନିଆକେ ଲୋକଙ୍କ ସାମ୍ନାକେ ଆଣୁଥିବା ପେସାଗତ ସାମ୍ବାଦିକମାନଙ୍କୁ ସମ୍ମାନ ଜଣାବାର ଲକ୍ଷ୍ୟଟି ଆଜି ପାଳନ ହେଉଛି ବିଶ୍ୱ କ୍ରୀଡ଼ା ସାମ୍ବାଦିକ ଦିବସ। ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରେସ୍ ସଂଗଠନର 70 ବର୍ଷ ପୂର୍ତ୍ତି ଅବସରରେ 1994 ଜୁଲାଇ 2 ଦିନ ପହିଲା କରି ବିଶ୍ୱ କ୍ରୀଡ଼ା ସାମ୍ବାଦିକ ଦିବସ ପାଳନ କରାଯାଇଥିଲା। ଏ ବଛର ଇ ଦିନର ବାର୍ତ୍ତା ହେଉଛି ନିରପେକ୍ଷତାର ସମର୍ଥନ, ସତ୍ୟନିଷ୍ଠ ଓ ପ୍ରଭାବଶାଳୀ ରିପୋର୍ଟିଂ। ଏ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କ୍ରୀଡ଼ା ସାମ୍ବାଦିକମାନଙ୍କୁ ଶୁଭେଚ୍ଛା ଜଣାଇକରି ସେମାନଙ୍କର କାମକେ ପ୍ରଶଂସା କରିଛନ୍। ଆଇବା 5-13 ତାରିଖ ତକ ରୁଷିଆର ମସ୍କୋଠାରେ ଭାରତ ଉତ୍ସବ ହେବାରକେ ଯାଉଛି। ଏଥି ସାମିଲ ହେବା କଳାହାଣ୍ଡିର ବୀରବାଦ୍ୟ ଖୁମ୍ରା ଆର୍ ସିଂହାରୀ ନାଚ। ଏଥିଲାଗି ଭବାନୀପାଟନାର ପ୍ରତିଭା ଅନୁଷ୍ଠାନର 12 ଜଣିଆ ସାଂସ୍କୃତିକ ଦଳ ଆଜି ମୁମ୍ବାଇ ଯାଇଛନ୍। ସେଠାନୁ ସେମାନେ ମସ୍କୋ ଯାତ୍ରା କରିବେ ବୋଲି ଅନୁଷ୍ଠାନ ତରଫରୁ ସୂଚନା ଦିଆଯାଇଛି। ବୌଦ୍ଧ ଜିଲ୍ଲା ଲୁଣିବାହାଲଠାରେ ଅଣତାଲିମପ୍ରାପ୍ତ ଜୁନିୟର ରେଡ୍କ୍ରସ ପରାମର୍ଶଦାତାମାନଙ୍କର ତାଲିମ ଶିବିର ଉଦ୍ଘାଟିତ ହୋଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ଟେମ୍ଲାଲ ଦୁବେଙ୍କର ଅଧ୍ୟକ୍ଷତାରେ ହୋଇଥିବା ଶିବିରଟି ମୁଖ୍ୟ ଅତିଥି ଭାବେ ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ ଯୋଗ ଦେଇକରି କାର୍ଯ୍ୟକ୍ରମକେ ଉଦ୍ଘାଟନ କରିଥିଲେ। ଏ ଅବସରରେ ଅତିଥିମାନେ ଗଛ ଯୋଗାବାର ସହିତ ରକ୍ତଦାନ ଶିବିର ଉଦ୍ଘାଟନ କରିଥିଲେ। ରକ୍ତଦାନ ଶିବିରଟି 171 ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା। ଦେବଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟନ ମିଶନ ଶକ୍ତି ସହାୟକ ଗୋଷ୍ଠୀମାନଙ୍କୁ ନେଇକରି ଡାଇରିଆ ନିରାକରଣ ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି। ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକନ ଆଇବା ଦିନେ ଜିଲ୍ଲାର 448 ଗାଁର ଡାଇରିଆ ନିରାକରଣ କାର୍ଯ୍ୟକ୍ରମମାନ କରାଯିବାର ବାବଦେ ଆଲୋଚନା କରାଯାଇଥିଲା। କାର୍ଯ୍ୟକ୍ରମ 7 ସପ୍ତାହ ତକ୍ ଚାଲବାର ଲାଗି ଧାରିଜ କରାଯାଇଛି। ବନ ମହୋତ୍ସବ ସପ୍ତାହ ଅବସରରେ ସୁବର୍ଣ୍ଣପୁର ବନଖଣ୍ଡ ତରଫରୁ ଜିଲ୍ଲାର ଅର୍ଜୁନପୁର ସଂରକ୍ଷିତ ଜଙ୍ଗଲର ନଗର ବନଠାରେ ବୃକ୍ଷରୋପଣ ଅଭିଯାନ ମୂଳ ହୋଇଛି। ଜିଲ୍ଲା ବନଖଣ୍ଡ ଅଧିକାରୀ ମଦନଲାଲ ଶର୍ମାଙ୍କ ପରିଚାଳନାରେ ଜିଲ୍ଲାପାଳ ଅନ୍ୟା ଦାସ, ଆରକ୍ଷୀ ଅଧୀକ୍ଷକ ନାରାୟଣ ନାୟକ ଆର୍ ଅଲଗା ଅଧିକାରୀମାନେ ଯୋଗ ଦେଇକରି ଗଛ ଯୋଗାଇଥିଲେ। ପହିଲା କ୍ଷେପେ ଆଜି 2000 ଗଛ ଯୋଗାଯାଇଥିଲା। ଏ ଅବସରରେ ସଚେତନତା କାର୍ଯ୍ୟକ୍ରମ ଆଉ ଭ୍ରାମ୍ୟମାଣ ଚାରା ବିକ୍ରୟ ଗାଡ଼ିକେ ଜିଲ୍ଲାପାଳ ଶୁଭାରମ୍ଭ କରିଛନ୍। ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକେ ଆଜି ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ପରିଦର୍ଶନ କରିଛନ୍। ଡାକ୍ତରଖାନା ଭିଭିଭୂମି ତଦାରଖ କରବାର ସହିତ ବିଭାଗୀୟ ଅଧିକାରୀମାନଙ୍କ ସାଙ୍ଗେ ଭିନ୍ ଭିନ୍ ବିଷୟ ଆଲୋଚନା କରିଛନ୍। ଇତାର ସହିତ ଜିଲ୍ଲାପାଳ ଏକ୍ସରେ କୋଠା, ଉଷୋ ବାଣ୍ଟବାର କେନ୍ଦ୍ର ଆଉ ରୋଗୀ ୱାର୍ଡ ବୁଲି ଦେଖିଥିଲେ। ରାଜ୍ୟ ମୌସୁମୀ ସକ୍ରିୟ ରହିବାର ସହିତ ଉତ୍ତର ଓଡ଼ିଶା ଆର୍ ତାର ପାଖାପାଖି ପଶ୍ଚିମବଙ୍ଗ, ଉତ୍ତର ବଙ୍ଗୋପସାଗର ପାଖେ ବନିଥିବା ଲଘୁଚାପ କ୍ଷେତ୍ର ପ୍ରଭାବତି ରାଜ୍ୟ ଜବର ବର୍ଷା ଲାଗି ରହିଛି। ଉପରଫାଲେ ଝକେର ଲାଗି ଉତ୍ତର ଓଡ଼ିଶାନ ବନ୍ୟାସ୍ଥିତି ଦେଖାଦେଇଛି। ଆଇବା 24 ଘଣ୍ଟା ଭିତରେ ପଶ୍ଚିମ ଓଡ଼ିଶା ସହିତ 18 ଜିଲ୍ଲାନ ଘଡ଼ଘଡ଼ି ସହିତ ଜବର ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ଶ୍ରୀକ୍ଷେତ୍ର ପୁରୀନ ଜନ୍ମବେଦୀନୁ ରତ୍ନବେଦୀକେ ଫିରବାର ଲାଗି ଆଜ୍ଞାମାଳ ବିଜେ ଉତ୍ରୁ ଦକ୍ଷିଣ ମୋଡ଼ ନେଉଛନ୍ 3 ରଥ। ରଥଯାତ୍ରା ଦଲାଚପ୍ଟା ଘଟଣାର ତଦନ୍ତ ଲାଗି ଆଉ ଗୋଟିଏ 4 ଜଣିଆ କମିଟି ଗଠନ କଲେ ରାଜ୍ୟ ସରକାର। ରାଜ୍ୟର 5 ଲକ୍ଷ ଚିଟ୍ଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଆଇବା 4 ମାସ ଭିତରେ ଟଙ୍କା ଫେରାବାରକେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଆଉ ଲଘୁଚାପର ବଲେ ରାଜ୍ୟର ବଡ଼ଭାଗୀ ଜାଗାନ ଲାଗି ରହିଛେ ଝକେର। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା।